ଭାଇନା ହୋ ହୋ ଭାଇନା, କଣ କହିବ ବୋଲି ଡାକିଥିଲ ପରା, କହୁନା।
କହିବା, ମୁଁ ଡାକିଛି ଯେତେବେଳେ କହିବି ନା। ଶୁଣ, ଧାରାଶିର ବଣ ମାସ ଶେଷ ଗୁରୁବାର, ଧାରାଶିର ବଣ ମାସ ଶେଷ ଗୁରୁବାର, ଏ ନିଧି ବୁଢ଼ା ବାଡ଼ି ପଟେ ପଡ଼ିଛି ବିଚାର, ମାଲୋ ପଡ଼ିଛି ବିଚାର।
କି ବିଚାର?
ଏ ମଶା ଆଉ ଡେଙ୍ଗୁ ଏଇମାନଙ୍କର ବିଚାର ପଡ଼ିଛି। କି ବିଚାର ପକେଇଛନ୍ତି ସେମାନେ? ମଶା ମାଛି ଡେଙ୍ଗୁ ତକ କରନ୍ତି ବିଚାର, ନାଳ ନର ଦମା ଆମ ପାଇଁ ରାସ୍ତା ପରିଷ୍କାର, ଏ ତ ରାସ୍ତା ପରିଷ୍କାର। ମଶା ମାଛି ପାଇଁ, ମଶା ଆଉ ଡେଙ୍ଗୁ ପାଇଁ ସେମାନେ ରାସ୍ତା ପରିଷ୍କାର ଖୋଜୁଛନ୍ତି। ତା ପାଇଁ ସୁଗନ୍ଧକୁ ଯିବୁ ନାହିଁ ଦୁର୍ଗନ୍ଧେ ରହିବୁ, ସୁଗନ୍ଧକୁ ଯିବୁ ନାହିଁ ଦୁର୍ଗନ୍ଧେ ରହିବୁ। ଡେଙ୍ଗୁ ରହିବେ ଆଉ ମଶା ରହିବେ, ଏମାନେ ଦୁର୍ଗନ୍ଧକୁ ବେଶୀ ଭଲ ପାଆନ୍ତି ତ, ସେ ଯୋଗୁଁ ସେମାନେ ରହିବେ। ଆମ ପାଇଁ ଆମେ ମାନେ ଲଢ଼ାଇ କରିବୁ, ଏ ତ ଲଢ଼ାଇ କରିବୁ। ମାଉସୀ ଏବେ କହୁଛି, ମାଉସୀ କହୁଛି, ମାଉସା ତୁ ଶୁଣ, ଏ ଡେଙ୍ଗୁ ପାଇଁ, ଏ ଡେଙ୍ଗୁ ପାଇଁ ଆଗ ପ୍ରତିକାର କର, ଏ ତ ପ୍ରତିକାର କର।
କିଏ ପ୍ରତିକାର କରିବ?
ଘର ଚାରିପଟେ ଯେତେ ଅଛି ଖାଲ କ୍ଷମା, ଘର ଚାରିପଟେ ଯେତେ ଅଛି ଖାଲ କ୍ଷମା। ମାଉସୀ ସବୁ ଅଳିଆକୁ ଏବେ ସଫା କରିଦବା, ଏ ତ ସଫା କରିଦବା। ମଶାରି ଟାଙ୍ଗିକେ ଶୋଇବା ଲୋ ମିତ, ମଶାରି ଟାଙ୍ଗିକେ ଏବେ ଶୋଇବା ଲୋ ମିତ।
ଗରମ ହଉଛି ବା?
ହଁ ଗରମ ହଉଛି, ପଙ୍ଖା ଲଗେଇଦବା। ମାଛି ଆଉ ଡେଙ୍ଗୁ ଏ ତ ଛାଡ଼ି ଚାଲିଯିବେ, ଏ ତ ଛାଡ଼ି ଚାଲିଯିବେ। ମାଛି ଏ ତ ଡେଙ୍ଗୁ ଏବେ ଛାଡ଼ି ଚାଲିଯିବେ।